ହ୍ୟାଲୋ, ନମସ୍କାର। ଆମ ଭଗବତ ବସ୍ତି 50 ନମ୍ବର ୱାର୍ଡ, ମୋ ନାଁ ଜୟନ୍ତୀ ମହାରଣା। ଆମର ଜଳ ପ୍ରୋବ୍ଲେମ, ଆମେ ଡ୍ରେନ ଭିତରେ ଯୋଉ ଜଳ ଯାଇଛି ସେଇଟା କେମିତି ବାହାରିବ, କେମିତି ଭଲ ଜଳ ଟିକେ ମିଳିବ ଆମେ ପିଇବୁ। ଆଉ ଟିକେ ଯଦି 24 ଘଣ୍ଟିଆ ନଦୀ ଯେମିତି ସକ୍ରଓଳି ଉପରଓଳି ଯଦି ଦିଅନ୍ତା ଆହୁରି ଭଲ ହୁଅନ୍ତା। 24 ଘଣ୍ଟା ନଦୀ ସକ୍ରଓଳି ଉପରଓଳି ଦିଓଳା ହେଲେ ଦିଅନ୍ତା ଯଦି ଭଲ ହୁଅନ୍ତା। ଆମେ ଗୋଟେ ଟାଇମ କେତେବେଳେ 12ଟାରେ ଅଛି, କେତେବେଳେ ଗୋଟେରେ ଅଛି, ବେଳେବେଳେ ଆସୁନି ବି। ଆମେ ଜଳ ପାଇଁ ଭାରି ହଇରାଣ ହଉଛୁ। ଆଉ ଏତିକି ଯଦି କହନ୍ତେ ଆମେ ଟିକେ ଭଲରେ ଉପକୃତ ହୁଅନ୍ତୁ। ନମସ୍କାର।
ସାଥିସାଥି